ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার এই কার্যক্রমের জন নিয়মিত শ্রোতা জাঁয়া আমি বিশেষ খুশি। আপনার পত্র আমার হস্তগত হয়েছি, আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। আপনার আত্মিক জীবনর অভিবৃদ্ধি নিমন্তে আমি প্রার্থনা করুছু। প্রভু নিশ্চিত ভাবে ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରିବେ। ତାହେଲେ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ, ପ୍ରଶଂସା, ଗୌରବ, ସମ୍ଭ୍ରମ, ସ୍ତୁତି, ବନ୍ଦନା ଯୁଗେ ଯୁଗେ ତୁମର ହେଉ ପବିତ୍ର ପ୍ରଭୁ। ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ପ୍ରଭୁ। ତୁମେ ଆମମାନଙ୍କୁ ଏଇ ଯେଉଁ ସୁନ୍ଦର ସୁଯୋଗ ଦେଇଛ ତୁମର ବାକ୍ୟ ଅଧ୍ୟୟନ କରିବା ପାଇଁ, ହଁ ପ୍ରଭୁ, ଏହି ସୁଯୋଗର ସଦ୍ବ୍ୟବହାର କରି ଯେପରି ଆମମାନେ ତୁମର ବାକ୍ୟ ମଧ୍ୟ ଦେଇ ଜୀବନରେ ବାସ୍ତବ ଭାବରେ ଶାନ୍ତି ଆନନ୍ଦକୁ ଉପଲବ୍ଧି କରିବାକୁ ପାରିବୁ, ଆଉ ସେହି ଅନନ୍ତ ଜୀବନର ପଥରେ ଯେପରି ଅଗ୍ରସର ହେବାକୁ ପାରିବୁ ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ସାମର୍ଥ୍ୟତା ଦାନ କର। ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ସ୍ୱର୍ଗୀୟ ଜ୍ଞାନ ପ୍ରଦାନ କର। ପବିତ୍ର ଆତ୍ମାଙ୍କର ସହାୟତା ଦିଅ, ଆମମାନଙ୍କ ପ୍ରତ୍ୟେକ ହୃଦୟକୁ ତୁମେ ସ୍ପର୍ଶ କର। ଆମମାନଙ୍କ ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହର ମନୋଭାବ ଦୂର କରି ଏକ ସରଳ ବିଶ୍ୱାସର ହୃଦୟ ଦିଅ। ପ୍ରଭୁ, ଆମମାନଙ୍କ ଜୀବନ ମଧ୍ୟ ଦେଇ ତୁମର ମହତ ଇଚ୍ଛା ଅଭିମତ ତୁମେ ସାଧନ କର। ଆମମାନଙ୍କୁ ତୁମେ ସୂଚି ପବିତ୍ର କରି ତୁମର ଉପଯୋଗୀ କରାଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯାକୁବ ଚାରି ପର୍ବର 13 ପଦରୁ ଆରମ୍ଭ କରି 17 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ଅନନ୍ତ ଜୀବନ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା। ଦୈନନ୍ଦିନ ଜୀବନର ବାସ୍ତବ ଘଟଣା, ପ୍ରତ୍ୟେକ ମନୁଷ୍ୟ ସକାଳେ ଉଠିବା କ୍ଷଣି କିଛି ଚିନ୍ତା କରି ଉଠେ। ମନରେ ଅନେକ ଭାବନା, ଚିନ୍ତା, ଯୋଜନା ଭରି ରହିଥାଏ। ଏହିପରି ବିଭିନ୍ନ ପ୍ରକାର ଚିନ୍ତା ଭାବନା ପ୍ରତ୍ୟେକ ଆମେ କରିଥାଉ। ଜୀବନରେ ବଞ୍ଚିବା ନିମନ୍ତେ ଅନେକ ପ୍ରକାର ଯୋଜନା ଚାଲିଛି, କାହାର ଛୋଟ ଯୋଜନା ଆଉ କାହାର ତ ବଡ଼ ଯୋଜନା। ଭବିଷ୍ୟତ ନିମନ୍ତେ ପ୍ରତ୍ୟେକ ଯୋଜନା କରି ଚାଲିଛନ୍ତି, ବିଭିନ୍ନ ଲୋକଙ୍କର ବିଭିନ୍ନ ଯୋଜନା। କିନ୍ତୁ ଯୋଜନା ଚାଲିଛି, କିଏ ତ ଘର ତିଆରି କରିବା ପାଇଁ ଯୋଜନା କରୁଛି, କିଏ ତ ଅର୍ଥ ଉପାର୍ଜନ କରିବାର ଯୋଜନା କରୁଛି, ପୁଣି କିଏ ତ ସଂସ୍ଥା ଗଠନ କରିବାର ଯୋଜନା କରୁଛି। ଏଣେ ସରକାରଙ୍କର ଯୋଜନା ମଧ୍ୟ ଚାଲୁ ରହିଛି, ରାସ୍ତା ଭାଙ୍ଗି ରାଜପଥ ତିଆରି କରିବାର ଯୋଜନା ଚାଲିଛି, କିଏ ତ ପରିବାର ନେଇ ଯୋଜନା କରି ଚାଲିଛି, କେମିତି ମୋ ପୁଅକୁ ପାଠ ପଢ଼ାଇବି, ଡାକ୍ତର ବା ଇଞ୍ଜିନିୟର କରାଇବି। କିଏ ତ ପୁଣି ଚିନ୍ତା କରୁଛି ଝିଅଟି ନିମନ୍ତେ ଉପଯୁକ୍ତ ପାତ୍ର ଦେଖି କିପରି ବାହାଘର କରାଇଦେବି। କିଏ ଆପଣା ଅର୍ଥ ବିଭିନ୍ନ ଯୋଜନାରେ ଲଗାଇ ଅଧିକ ଟଙ୍କା ବୃଦ୍ଧି କରୁଛି, ବ୍ୟବସାୟ କ୍ଷେତ୍ରରେ ମଧ୍ୟ କିପରି ଆହୁରି ଅର୍ଥ ଉପାର୍ଜନ କରିବି ବୋଲି ଅନେକ ଚିନ୍ତା କରି ଚାଲିଛି। ସମସ୍ତେ ନିଜ ନିଜ ଯୋଜନା କରିବାରେ ବ୍ୟସ୍ତ, ଆମେ ମଧ୍ୟ ଯୋଜନା କରିବାରେ ଲାଗିଛୁ। କିଏ ତ 10 ବର୍ଷ ନିମନ୍ତେ ଯୋଜନା ଚଳାଇଛି, କିଏ ତ 5 ବର୍ଷ ନିମନ୍ତେ ଯୋଜନା କରି ଚାଲିଛି, କିଏ ତ 2 ବର୍ଷ କିମ୍ବା ବର୍ଷେ ପାଇଁ ଯୋଜନା କରି ଚାଲିଛି, ଯେପରି ନିଜ କାର୍ଯ୍ୟରେ ସେ ଲାଭବାନ ହୋଇପାରିବ। ଏହିପରି ଆମ ସରକାର ମଧ୍ୟ ଜନସମାଜ ନିମନ୍ତେ, ଦେଶର ଉନ୍ନତି ସାଧନ କରିବା ନିମନ୍ତେ ଛୋଟ ବଡ଼ ଯୋଜନା କରି ଚାଲିଛନ୍ତି। ସବୁ ଗାଁରେ ବିଦ୍ୟୁତ୍ ବତୀ କିପରି ପହଞ୍ଚିପାରିବ, ଗାଁମାନଙ୍କରେ ପାଣିର ସୁବିଧା କିପରି ହେବ, ନଳକୂପ ବା ପୋଖରୀ କିପରି ଖୋଲାଯିବ, ଏବଂ ଯେଉଁଠାରେ ଚିକିତ୍ସାର ସୁବିଧା ନାହିଁ ସେଠାରେ ଚିକିତ୍ସାଳୟର ସୁବିଧା କିପରି କରାଯିବ, ଜନସମାଜର ନିରକ୍ଷରତା ଦୂର କିପରି କରାଯିବ, ଏହି ସମସ୍ତ ବିଷୟ ନେଇ ଯୋଜନା ଚାଲିଛି। ଶିଶୁମାନଙ୍କ ନିମନ୍ତେ ପୋଲିଓ ନିରାକରଣ ଅଭିଯାନ ଗାଁ ଗହଳିରେ ତଥା ସହରମାନଙ୍କରେ ଦ୍ରୁତଗତିରେ ଚାଲିଛି। ଏହିପରି ଆମେ ପ୍ରତ୍ୟେକ ମନୁଷ୍ୟ ଯୋଜନା କରି ଚାଲିଛୁ। ଯୋଜନା କରିବା ତ ଉତ୍ତମ ବିଷୟ, କିଛି ଭୁଲ ନୁହେଁ, କାରଣ ଯୋଜନା ବିହୀନ ମନୁଷ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥାନକୁ ପହଞ୍ଚିପାରେ ନାହିଁ କିମ୍ବା କୌଣସି ବିଷୟ ପାଇପାରେ ନାହିଁ। ଆମେ କେବଳ ଯୋଜନା ପ୍ରସ୍ତୁତ କରି ଚାଲିଛୁ। ପ୍ରିୟ ବନ୍ଧୁ, ଆପଣ କେବେ ଭାବିଛନ୍ତି ମୁଁ ଯେଉଁ ସବୁ ଯୋଜନା କରୁଛି ତାହା ଅନିଶ୍ଚିତ ଓ କ୍ଷଣକାଳ ସ୍ଥାୟୀ? ଏହା କେବଳ ପାର୍ଥିବ ଜୀବନ ନିମନ୍ତେ। କିନ୍ତୁ ଆପଣଙ୍କ ଆତ୍ମା ସମ୍ପର୍କରେ କେବେ ଭାବିଛନ୍ତି? ଆପଣଙ୍କ ଜୀବନ କ'ଣ ଜାଣନ୍ତି? ଆପଣ କେବେ ଥରେ ପଚାରିଛନ୍ତି ମୁଁ କିଏ, କେଉଁଠାରୁ ଆସିଅଛି, କେଉଁଆଡ଼େ ଯାଉଛି, ମୋ ଜୀବନର ଲକ୍ଷ୍ୟ କ'ଣ? ଏହା ହୁଏତ ଦାର୍ଶନିକ ପ୍ରଶ୍ନ ହୋଇପାରେ, କିନ୍ତୁ ଏହା ବାସ୍ତବରେ ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ। 70 କିମ୍ବା 80 ବର୍ଷ ପୃଥିବୀରେ ବଞ୍ଚିବା ନିମନ୍ତେ ଅନେକ କିଛି ଯୋଜନା ଚାଲିଛି, କିନ୍ତୁ ଅନନ୍ତ ଜୀବନ ନିମନ୍ତେ ଚିନ୍ତା କରିବା ନିତାନ୍ତ ଆବଶ୍ୟକ। ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ଆତ୍ମା କେଉଁଆଡ଼େ ଯିବ? ଏହା କହୁଥିବା ସମୟରେ ମୋର ଗୋଟିଏ କାହାଣୀ ମନେ ପଡ଼େ। ଗୋଟିଏ ଗାଁରେ ଜଣେ ଦହିବାଲା ଥିଲା। ତାହାର ପ୍ରତିଦିନର କାମ ହେଲା ଗାଁ ଗାଁ ଆଉ ସହରରେ ବୁଲି ଦହି ବିକିବା। ଦହି ବିକି ନିଜ ପରିବାରକୁ ପ୍ରତିପୋଷଣ କରେ। ଏହିପରି ଅନେକ ବର୍ଷ ଦହି ବିକ୍ରି କରିବା ସଙ୍ଗେ ସଙ୍ଗେ କିଛି କିଛି ଅର୍ଥ ବ୍ୟାଙ୍କରେ ସଞ୍ଚୟ କରେ। ଦିନେ ସକାଳୁ ଦହିହାଣ୍ଡି ମୁଣ୍ଡେଇଲା ଓ ଗୀତ ଗାଇ ଗାଇ ରାସ୍ତାରେ ଚାଲିଲା। ଗାଁ ପାଖ ହେଲେ ସେ ଦହି ନେବ, ଦହି ଦହି ନେବ ଦହି ବୋଲି ପାଟି କରେ। କିନ୍ତୁ ନିଛାଟିଆ ରାସ୍ତାରେ ଚାଲିବା ସମୟରେ ସେ ଅନେକ ବିଷୟ କଳ୍ପନା କରେ। ଦିନେ ଭାବୁ ଭାବୁ ଗୋଟିଏ ଅତି ସୁନ୍ଦର ଚିନ୍ତା ମନ ମଧ୍ୟକୁ ପଶିଲା, ନିଜେ ନିଜେ ହସିବାକୁ ଲାଗିଲା। ସେ ଦହି ମୁଣ୍ଡେଇ ଯାଉଥିବା ସମୟରେ ଚିନ୍ତା କଲା, ଆରେ ହଁ, ମୁଁ ତ କିଛି ଅର୍ଥ ଉପାର୍ଜନ କରିପାରୁଛି ଓ କିଛି ଅର୍ଥ ମଧ୍ୟ ବ୍ୟାଙ୍କରେ ସଞ୍ଚୟ କରି ରଖିଛି, ସବୁବେଳେ କାହିଁକି ଦହି ମୁଣ୍ଡେଇ ବିକୁଥିବି? ମୋ ଟଙ୍କା ବ୍ୟାଙ୍କରୁ ବାହାର କରି ଗୋଟିଏ କୋଠାଘର ବନାଇବି, ପୁଣି ଦହି ମଧ୍ୟରେ ସମସ୍ତ ବିଷୟ ରଖିବି, ଘରକୁ ଭଲ ଭାବେ ସଜାଇବି ଏବଂ ଚାରିଜଣ ଚାକରକୁ ରଖିବି, ପୁଣି ସକାଳ ସନ୍ଧ୍ୟା ମୋ ଘରେ ବାରଣ୍ଡାରେ ଚୌକି ପକାଇ ବସିବି ଓ ଚାକରମାନଙ୍କୁ ମୋ ଗୋଡ଼ ଘଷାଇବି, ସେମାନେ ମୋ କଥା ଶୁଣିବେ, ପୁଣି ମୋତେ ସମ୍ମାନ ଦେବେ, ମୋତେ ଖାଇବାକୁ ମେଜରେ ଦେବେ, ପୁଣି ଆଉ ମୁଁ ଛୋଟ ଲୋକ ହିଁ ନଥିବି, ସମାଜରେ ଧନୀ ଲୋକ ଓ ବଡ଼ ଲୋକ ହୋଇପାରିବି। ମୋର ଚାକରମାନଙ୍କୁ ଯାହା କହିଲେ ସେମାନେ ଯିବେ, ଆସ କହିଲେ ଆସିବେ, ମୋ ଆଦେଶରେ ସବୁ କାର୍ଯ୍ୟ ହେବ। ଚାକର ଯେତେବେଳେ ଆସି ଡାକିବ, ବାବୁ ମା ଡାକୁଛନ୍ତି ଖାଇବାକୁ ଆସ, ଆଉ ସେତେବେଳେ ମୁଣ୍ଡ ହଲାଇ ଦୁଇ ହାତ ଛାଟି କହିବି, ମୁଁ ଅବି ଖାଇବାକୁ ଯିବି ନାହିଁ। ଏତିକି କହିବା ମାତ୍ରେ ଦହିବାଲାର ହାଣ୍ଡି ତଳେ ପଡ଼ି ଫାଟିଗଲା। ପ୍ରିୟ ବନ୍ଧୁ, ଆପଣ ଜାଣୁଥିବେ ଦହିବାଲାର କ'ଣ ଅବସ୍ଥା ହୋଇଥିବ। ମୁଣ୍ଡ ହଲାଇବାରୁ ଦହିହାଣ୍ଡି ତଳେ ପଡ଼ି ଫାଟିଗଲା ଏବଂ ଦହି ମଧ୍ୟ ନଷ୍ଟ ହେଲା। ସେହି ଦହିବାଲାର ସୁନେଲି ସ୍ୱପ୍ନ ସ୍ୱପ୍ନରେ ହିଁ ଧୂଳିସାତ ହେଲା, ତାର ଯୋଜନା ବାସ୍ତବ ରୂପ ନେଇପାରିଲା ନାହିଁ। ଏହି କାରଣରୁ ଆପଣ ଜାଣୁଥିବେ ମନୁଷ୍ୟର ସମସ୍ତ ଭାବନା କଳ୍ପନା ଉପରେ ଈଶ୍ୱରଙ୍କ ଅନୁଗ୍ରହ ନହେଲେ ଯୋଜନା ଜୀବନରେ ସାକାର ହୋଇପାରିବ ନାହିଁ। ମନୁଷ୍ୟ ଜୀବନରେ ଅନେକ ଯୋଜନା କରିଚାଲିଛି, କିନ୍ତୁ ଜୀବନଟି ଯଦି ଚାଲିଯାଏ ମନୁଷ୍ୟର ସମସ୍ତ ଯୋଜନା କ୍ଷଣିକ ମୁହୂର୍ତ୍ତରେ ଲିଭିଯାଏ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ନହେଲେ ସେହି ସମସ୍ତ ଉତ୍ତମ ଯୋଜନା ସଫଳ ହୋଇପାରିବ ନାହିଁ। ପ୍ରିୟ ଶ୍ରୋତା ବନ୍ଧୁ, ଜୀବନ କ୍ଷଣକାଳ ସ୍ଥାୟୀ। ଏହି ଜୀବନରେ ଯେଉଁ ବହୁମୂଲ୍ୟ ଆତ୍ମା ଅଛି, ପବିତ୍ର ବାଇବଲ ଏହି ବହୁମୂଲ୍ୟ ଜୀବନ ସମ୍ପର୍କରେ ଏହି ପ୍ରକାର ପ୍ରକାଶ କରେ, ଯାହାକି ଯାକୁବ ତାଙ୍କର ପତ୍ରରେ ଚାରିପର୍ବର 13-17 ମଧ୍ୟରେ ପ୍ରକାଶ କରିଅଛନ୍ତି। ଏବେ ଦେଖ, ଯେଉଁମାନେ କହୁଅଛ ଆଜି କିମ୍ବା କାଲି ଅମୁକ ସହରକୁ ଯିବୁ ଓ ସେଠାରେ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ, କିନ୍ତୁ କାଲି କ'ଣ ଘଟିବ ତାହା ତ ତୁମେମାନେ ଜାଣ ନାହିଁ। ତୁମମାନଙ୍କ ଜୀବନ କ'ଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମେମାନେ ତ ତାହା ସଦୃଶ। ଜୀବନଟି କ'ଣ ଓ ଜୀବନ ସମ୍ପର୍କରେ ଚିନ୍ତା କରିବା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏହି ଜୀବନ ସମ୍ପର୍କରେ ପବିତ୍ର ବାଇବଲରେ ଅନେକ ସ୍ଥାନରେ ଲେଖାଯାଏ ଆମମାନଙ୍କ ଜୀବନ ବାଷ୍ପ ସଦୃଶ। ଭକ୍ତ ଦାଉଦ ଗୀତ ସଂହିତା 102 3 କହନ୍ତି ଯେ ଆମମାନଙ୍କର ଜୀବନ ଧୂଆଁ ସଦୃଶ, ଗୋଟିଏ ନିଆଁ ଖୁଣ୍ଟା ସଦୃଶ, କାଠଟି ଜଳି ଜଳି ଆସ୍ତେ ଆସ୍ତେ ଯେପରି ସରିଯାଏ ସେହିପରି ଜୀବନର ପରମାୟୁ ସରିଆସେ। ମନୁଷ୍ୟ ଜୀବନରେ ପ୍ରାୟ 4 ଅବସ୍ଥାରେ ଗତି କରେ, ଶିଶୁ ବା ଶୈଶବାବସ୍ଥା, କିଶୋର ଅବସ୍ଥା, ଯୌବନ ଅବସ୍ଥା ଓ ବୃଦ୍ଧାବସ୍ଥା। ଜଣେ ଯୁବା ସମୟରେ ଶକ୍ତି ଓ ବଳ ଥାଏ, କିନ୍ତୁ ବୟସରେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଜଣେ ବୃଦ୍ଧ ଓ ପରିପକ୍ୱ ଅବସ୍ଥାକୁ ଆସେ, ସେତେବେଳେ ସେ ଆସ୍ତେ ଆସ୍ତେ ଦୁର୍ବଳ ହୋଇପଡ଼େ। ଓ ବୃଦ୍ଧ ହେଲେ ଶରୀରର ବଳ କ୍ଷୟ ହୋଇଯାଏ ଏବଂ ଅଣ୍ଟାନ ହୋଇଯାଏ ଓ ଶେଷରେ ଶଯ୍ୟାଶାୟୀ ହୋଇ ମୃତ୍ୟୁଭୋଗ କରେ। ଗୀତ ସଂହିତା 103 14 ଲେଖା ଅଛି ଯେ ମନୁଷ୍ୟ ଧୂଳିରୁ ନିର୍ମିତ। ଆଦି ପୁସ୍ତକ 7:19 ଲେଖା ଅଛି ହେ ମନୁଷ୍ୟ, ତୁମ୍ଭେ ଧୂଳି, ତେଣୁ ଧୂଳିରେ ମିଶିବ। ଈଶ୍ୱରଙ୍କ ବାକ୍ୟ କହେ ଆପଣ ଯେକୌଣସି ପଦବୀରେ ବିଭୂଷିତ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ଯେକୌଣସି ବ୍ୟକ୍ତି ହେଉନ୍ତୁ ନା କାହିଁକି, ଧୂଳିରୁ ନିର୍ମିତ ବ୍ୟକ୍ତି ଧୂଳିରେ ମିଶିଯିବ। ହୁଏତ ଆପଣ 1000 ସାବୁନ ଲଗାନ୍ତୁ କିମ୍ବା ଆପଣ ସମସ୍ତଙ୍କଠାରୁ ଭିନ୍ନ ପାଉଡର ଲଗାନ୍ତୁ, ହୁଏତ ଆପଣ ଅତି ବହୁମୂଲ୍ୟ ପୋଷାକ ପରିଧାନ କରନ୍ତୁ, ଆପଣଙ୍କ ଶରୀରକୁ ସୁନ୍ଦର ଆକର୍ଷଣୀୟ କରିବା ନିମନ୍ତେ ସୁଗନ୍ଧି ଦ୍ରବ୍ୟ ଲଗାନ୍ତୁ, ଯାହା ବି ହେଲେ ଏହି ଧୂଳିରୁ ନିର୍ମିତ ଶରୀର ଧୂଳିରେ ମିଶିଯିବ। ଆପଣଙ୍କୁ ଦିନେ ନା ଦିନେ ଏହି ମର ଶରୀରକୁ ଛାଡ଼ିବାକୁ ପଡ଼ିବ। ଜୀବନଟି ହେଉଛି ଯେ କ୍ଷଣକାଳ ସ୍ଥାୟୀ ତାହା ଆପଣ ଜାଣନ୍ତି କି? ସମସ୍ତେ ମୃତ୍ୟୁବରଣ କରନ୍ତି। ଜ୍ଞାନୀ ଲୋକର ବି ମୃତ୍ୟୁ ହୁଏ, ମୂର୍ଖର ବି ମୃତ୍ୟୁ ହୁଏ, ଧନୀର ବି ମୃତ୍ୟୁ ହୁଏ, ଗରିବର ବି ମୃତ୍ୟୁ ହୁଏ, ରୋଗୀର ବି ମୃତ୍ୟୁ ହୁଏ, ଡାକ୍ତରଙ୍କର ବି ମୃତ୍ୟୁ ହୁଏ। ସେହିଦିନ ତାହାର ସଂକଳ୍ପ ନଷ୍ଟ ହୁଏ। ସବୁଠାରୁ ଦୁଃଖର ବିଷୟ, ସମସ୍ତ ପରିଶ୍ରମରେ କଷ୍ଟରେ ଝାଳ ବୁହାଇ ଅର୍ଜନ କରିଥିବା ଧନ ସବୁ ଏହି ଜଗତରେ ଛାଡ଼ି ଚାଲିଯିବାକୁ ପଡ଼ିବ। କିଛି ସେସବୁ ସଙ୍ଗରେ ନେଇପାରିବା ନାହିଁ। ଆମ୍ଭେମାନେ ଜଗତକୁ କିଛି ଆଣିନାହୁଁ କି କିଛି ଘେନିଯାଇ ନପାରୁ। ପବିତ୍ର ବାଇବଲ କହେ, ସ୍ତ୍ରୀ ଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖର ନିମନ୍ତେ ଜାତ। ଗୀତ 90 ପର୍ବର 10 ପଦରେ ଲେଖା ଅଛି, ଆମମାନଙ୍କର ଜୀବନ ସ୍ୱପ୍ନତୁଲ୍ୟ ଅଟେ, ଆଉ ଆମ ଜୀବନ କଥିତ କାହାଣୀ ସଦୃଶ ବହିଯାଏ, ଜୀବନ ପାଣି ଫୋଟକା ସଦୃଶ, ଏବେ ଅଛି ତ ପରମୁହୂର୍ତ୍ତରେ ଲିଭିଯାଇଥିବ। 70-80 ବର୍ଷ ଏହି ଜଗତରେ ବଞ୍ଚିବା ନିମନ୍ତେ ଆମେ ବିଭିନ୍ନ ପ୍ରକାର ଯୋଜନା କରି ଚାଲିଛୁ। ଆପଣ ଅନନ୍ତ ଜୀବନ ପାଇବା ନିମନ୍ତେ କେବେ ଚିନ୍ତା କରିଛନ୍ତି କି? ଜଗତରେ ଥିବା ସମୟରେ ହିଁ ଅନନ୍ତ ଜୀବନ ଲାଭ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ମନୁଷ୍ୟର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଅଟେ। ଅନେକ ଈଶ୍ୱରବିହୀନ ଜୀବନ କାଟନ୍ତି। ଯେଉଁ ଜୀବନ ଈଶ୍ୱରବିହୀନ ଅଟେ, ସେହି ଜୀବନ ଏକ ଗଣ୍ଠିରୁ ଖସିଯାଇଥିବା ଅସ୍ଥି ସଦୃଶ, ଯାହା କଷ୍ଟରେ ଓ ଯନ୍ତ୍ରଣାରେ ଜର୍ଜରିତ। କାରଣ ମନୁଷ୍ୟର ମୃତ୍ୟୁ ପରେ ଗୋଟିଏ ଅଧ୍ୟାୟ ସମାପ୍ତ ହେବ ଏବଂ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ। ସମସ୍ତ ମାନବଜାତି ପରମେଶ୍ୱରଙ୍କ ସମ୍ମୁଖରେ ଉଭା ହେବାକୁ ପଡ଼ିବ। ସମସ୍ତ ପ୍ରକାଶ୍ୟ ଗୁପ୍ତ ବିଷୟ ସବୁ ବିଚାର କରାଯିବ। କେହି ବିଚାରରୁ ଖସିପାରିବ ନାହିଁ। ଜଗତର କୌଣସି ବିଚାରକର୍ତ୍ତା ବିଚାର ବଦଳାଇ ପାରିବେ ନାହିଁ। କୌଣସି ଲାଞ୍ଚ ଚଳିବ ନାହିଁ କିମ୍ବା ସେ ଲାଞ୍ଚ ଗ୍ରହଣ କରିବେ ନାହିଁ। ସେ ନ୍ୟାୟ ବିଚାର କରିବେ। କିଏ କିଏ ଭାବୁଥିବେ ଏତେ ଲୋକଙ୍କର ସେ କିପରି ବିଚାର କରିବେ? ଦାନିଏଲ 7 ପର୍ବର 10 ପଦରେ ଲେଖାଯାଏ, ବିଚାର ସଭା ବସିବ ଓ ପୁସ୍ତକମାନ ଫିଟାଇ ଦିଆଯିବ ଓ କର୍ମାନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଆପଣା ପୁରସ୍କାର ବା ପ୍ରତିଫଳ ଦେବେ। ତେଣୁ ପ୍ରିୟ ବନ୍ଧୁ, ଆଜି ହିଁ ଆପଣ ଚିନ୍ତା କରନ୍ତୁ, ଆଜି ହିଁ ଆପଣ ନିଷ୍ପତ୍ତି ନିଅନ୍ତୁ। ସେହି ଅନନ୍ତ ଜୀବନ ଦେବା ପାଇଁ ଜଗତର ତ୍ରାଣକର୍ତ୍ତା ଏକମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପ୍ରେମରେ ଆହ୍ୱାନ ଜଣାନ୍ତି। ସେ ଆପଣଙ୍କୁ ପ୍ରେମ କରନ୍ତି। ଆପଣଙ୍କ ଆତ୍ମାକୁ ରକ୍ଷା କରିବା ନିମନ୍ତେ ସେ ଚାହାନ୍ତି। ସେ ଅପେକ୍ଷା କରି ବସିଅଛନ୍ତି। ହୋଇପାରେ ଆପଣ ଏହି ଜଗତ ନିମନ୍ତେ ଯଥେଷ୍ଟ ପରିଶ୍ରମ କରିଛନ୍ତି ଏବଂ ଅନେକ କିଛି ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି, କିନ୍ତୁ ମୃତ୍ୟୁ ପରେ ଆପଣଙ୍କର ଆତ୍ମା କେଉଁଆଡ଼େ ଯିବ? ଅନନ୍ତ ଜୀବନ ପାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଯିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ପ୍ରଭୁ ଯୀଶୁ ନିଜେ କହନ୍ତି, ମୁଁ ପୁନରୁତ୍ଥାନ ଜୀବନ, ଯିଏ ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଈଶ୍ୱରଙ୍କ ବାକ୍ୟ କହେ, ପ୍ରଭୁ ଯୀଶୁ ପ୍ରଥମେ ମାନବ ଜାତିର ପରିତ୍ରାଣ ନିମନ୍ତେ ଜଗତକୁ ଆସି କୃଷରେ ଆପଣା ଜୀବନକୁ ବଳିଦାନ କଲେ। ସେ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ ଏବଂ ସ୍ୱର୍ଗାରୋହଣ କଲେ। ପୁଣି ଆଉଥରେ ସେ ପୃଥିବୀକୁ ଦ୍ୱିତୀୟ ଆଗମନ କରିବେ ଏହି ଜଗତର ବିଚାର କରିବା ପାଇଁ। ସେ ଅୟୁତ ଅୟୁତ ସ୍ୱର୍ଗଦୂତମାନଙ୍କ ସହ ସାଧୁମାନଙ୍କ ସଙ୍ଗେ ମେଘମାଳାରେ ଆସୁଅଛନ୍ତି। ସେ ଆଉ ତ୍ରାଣକର୍ତ୍ତା ଭାବେ ଆସିବେ ନାହିଁ, କିନ୍ତୁ ନ୍ୟାୟ ବିଚାରକର୍ତ୍ତା ଭାବେ ଆସି ସମସ୍ତଙ୍କର ବିଚାର କରିବେ। ଯେଉଁମାନେ ମୃତ୍ୟୁଭୋଗ କରିଥିବେ ସେମାନଙ୍କ ମଧ୍ୟରୁ ଥୋକାଏ ଅନନ୍ତ ଜୀବନ ନିମନ୍ତେ ଓ ଥୋକାଏ ଅନନ୍ତ ନରକ ପାଇଁ ଉଠିବେ। ପ୍ରତ୍ୟେକ ଜାନୁ ତାଙ୍କ ନିକଟରେ ନତ ହେବ ଓ ପ୍ରତ୍ୟେକ ଜୁହା ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ। ତେଣୁ ମୋର ପ୍ରିୟ ବନ୍ଧୁ, ଆଜି ହିଁ ହେଉଛି ସୁବର୍ଣ୍ଣ ସୁଯୋଗ। ପ୍ରଭୁ ଆଜି ଆମମାନଙ୍କୁ ସୁଯୋଗ ଦେଉଛନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ, ତାହାଙ୍କ ଶରଣାପନ୍ନ ହେବା ପାଇଁ, ତାହାଙ୍କ ନିକଟରେ ନିଜର ପାପ ସବୁ ସ୍ୱୀକାର କରି ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ। ପ୍ରିୟ ବନ୍ଧୁ, ହଁ, ଏହି ଜଗତ ମଧ୍ୟରେ ଅନେକ କିଛି ଯୋଜନା କରିବା କିଛି କ୍ଷତିକାରକ ନୁହେଁ, ମାତ୍ର ଆମମାନେ କ'ଣ ଅନନ୍ତ ଜୀବନ ନିମନ୍ତେ କିଛି ଯୋଜନା କରିଛୁ? ଏହି ମୃତ୍ୟୁ ପରେ ଆମମାନଙ୍କର ଜୀବନର ଗତି କେଉଁଆଡ଼େ ହେବ ସେ ବିଷୟରେ କେବେ ଆମେ ଚିନ୍ତା କରିଛୁ? ଆମେ କ'ଣ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା? ଏହି ଦୃଢ଼ ବିଶ୍ୱାସ ଆମମାନଙ୍କର ଅଛି, ଆଉ ସେଥିନିମନ୍ତେ କ'ଣ ଆମେ କିଛି ଯୋଜନା କରିଛୁ? ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଯୋଜନା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜର ହୃଦୟ ମଧ୍ୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାହାଙ୍କର ହୋଇ ଜୀବନଯାପନ କରିବା। ଆଉ ଯେଉଁମାନେ ତାହା କରନ୍ତି ସେମାନେ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି, କାରଣ ଖ୍ରୀଷ୍ଟ ହିଁ ହେଉଛନ୍ତି ଅନନ୍ତ ଜୀବନ। ସେ ହିଁ କେବଳ ଆମମାନଙ୍କୁ ଅନନ୍ତ ଜୀବନ ଦାନ କରିପାରିବେ, ଆଉ ସେ ଯଦି ଆମମାନଙ୍କ ହୃଦୟ ମଧ୍ୟରେ ରୁହନ୍ତି ତାହେଲେ ଆମମାନେ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହୋଇପାରିବା, ସେ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ପ୍ରିୟ ବନ୍ଧୁ, ଏହି ଜଗତରେ ଆମମାନଙ୍କର ଜୀବନ କ୍ଷଣିକ, ଆଜି ଅଛି ତ କାଲି ନଥିବ, ଏବେ ଅଛି ତ ପରମୁହୂର୍ତ୍ତରେ ନଥିବ। ଆଉ ଏହି ଜଗତ ମଧ୍ୟରେ ଆମେ ଯେତେ ଯୋଜନା ସବୁ କରୁଛୁ ଏହା ଆମମାନଙ୍କୁ ଅନନ୍ତ ଜୀବନ ନିମନ୍ତେ କିଛି ସାହାଯ୍ୟ କରିପାରିବ ନାହିଁ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ସେହି ଅନନ୍ତ ଜୀବନ ଦାନ କରିବା ପାଇଁ ଅପେକ୍ଷା କରି ବସିଅଛନ୍ତି। କିନ୍ତୁ ଯଦି ଆମମାନେ ତାହାଙ୍କୁ ଉପେକ୍ଷା କରୁ, ତାହାଙ୍କର ନିକଟବର୍ତ୍ତୀ ନ ହେଉ, ତାହେଲେ ଆମେ ଏହି ଜଗତ ମଧ୍ୟରେ ବିନଷ୍ଟ ହେବା। କେବଳ ସେତିକି ନୁହେଁ, ଅନନ୍ତ କାଳ ସେହି ଅନନ୍ତ ନରକ ଯନ୍ତ୍ରଣା ଭୋଗ କରିବା। ଆଜି ଆମମାନଙ୍କ ସମ୍ମୁଖରେ ଦୁଇଟି ପଥ ରହିଛି, ଗୋଟିଏ ହେଉଛି ଅନନ୍ତ ଜୀବନ, ଆଉ ଗୋଟିଏ ହେଉଛି ଅନନ୍ତ ନରକ। ଏହି ଦୁଇଟି ପଥ ମଧ୍ୟରୁ ଆମମାନଙ୍କୁ ଗୋଟିଏ ପଥ ବାଛିବାକୁ ହେବ। ଯଦି ଏହି ଜଗତ ମଧ୍ୟରେ ଆମମାନେ ଲିପ୍ତ ରହି, ପାପରେ ଲିପ୍ତ ରହି ମୃତ୍ୟୁଭୋଗ କରୁ, ତାହେଲେ ଆମମାନେ ସେହି ଅନନ୍ତ ନରକର ପଥକୁ ବାଛି ନେଉ। ଯଦି ଆମମାନେ ଏହି ଜଗତ ମଧ୍ୟରେ ପାପ ନିମନ୍ତେ ଅନୁତାପ କରି ସେହି ପାପ ସବୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ, ତାହାଙ୍କର ପଥରେ ଚାଲୁ, ତାହେଲେ ଆମମାନେ ସେହି ଅନନ୍ତ ଜୀବନର ପଥକୁ ବାଛି ନେବା। ଅନନ୍ତ କାଳ ସେହି ସ୍ୱର୍ଗୀୟ ସୁଖ, ଶାନ୍ତି, ଆନନ୍ଦକୁ ଉପଭୋଗ କରିବା, ଯାହାକି ଜଗତ ଦେଇପାରେ ନା, କି କୌଣସି ଯୋଜନା ବି ଆମମାନଙ୍କୁ ଦେଇପାରେ ନା, କି କୌଣସି ମନୁଷ୍ୟ ଆମମାନଙ୍କୁ ଦେଇପାରେ ନା। ତେଣୁକରି ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଚାହାନ୍ତି ଯେପରି ଆମମାନେ ସେହି ଅନନ୍ତ ଜୀବନ ନିମନ୍ତେ ଯୋଜନା ପ୍ରସ୍ତୁତ କରୁ। ପ୍ରଭୁ ତାହା ହିଁ ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ସେ ଚାହାନ୍ତି ନାହିଁ ଆମମାନେ ପାପରେ ବିନଷ୍ଟ ହେଉ, ଆଉ ସେ ଚାହାନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ସେ ଚାହାନ୍ତି ଆମମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ। କିନ୍ତୁ ଆମେ ଯଦି ଜାଣିଜାଣି ପାପରେ ଲିପ୍ତ ହେଉ, ଜଗତକୁ ଆଦରି ନେଉ, ଜଗତକୁ ପ୍ରେମ କରୁ, ସମୟ ଆସିବ ଆମମାନେ ଖ୍ରୀଷ୍ଟଙ୍କ ପ୍ରେମରୁ ବଞ୍ଚିତ ହୋଇ ସେହି ଅନନ୍ତ ନରକ ମଧ୍ୟକୁ ଯିବା, ଯେଉଁ ସ୍ଥାନରେ ଅନନ୍ତ କାଳ ପର୍ଯ୍ୟନ୍ତ ନରକ ଯନ୍ତ୍ରଣା ଭୋଗ କରିବା। ତେଣୁ ଆସୁ ଏହି ଜଗତ ମଧ୍ୟରେ ବଞ୍ଚିଥାଉଁ, ନିଜର ଜୀବନର ବହୁମୂଲ୍ୟତାକୁ ବୁଝିବା ପାଇଁ ଚେଷ୍ଟା କରୁ, ଏବଂ ମୋ ଜୀବନରେ ଈଶ୍ୱରଙ୍କର ଅଭିମତ କ'ଣ ଅଛି ତାହା ଜାଣିବା ପାଇଁ ଚେଷ୍ଟା କରୁ, ଆଉ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା ପାଇଁ ପଦକ୍ଷେପ ନେଉ। ପ୍ରିୟ ବନ୍ଧୁ, ଆଜି ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଯଦି ପ୍ରଭୁ ଆପଣଙ୍କ ହୃଦୟରେ କଥା କହିଛନ୍ତି, ଆପଣ ଯଦି ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା ପାଇଁ ଚାହାନ୍ତି ବା ଯୋଜନା ପ୍ରସ୍ତୁତ କରୁଛନ୍ତି, ତାହେଲେ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ। ଆମ ନିକଟକୁ ଆପଣଙ୍କର ମତାମତ ଲେଖି ଜଣାନ୍ତୁ, ଆଉ ଯଦି ଅଧିକ କିଛି ପ୍ରଭୁଙ୍କ ବିଷୟରେ ଜାଣିବା ପାଇଁ ଚାହାନ୍ତି ତାହେଲେ ମଧ୍ୟ ଲେଖି ଜଣାନ୍ତୁ, ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଏବଂ ଆପଣ ମଧ୍ୟ ନିୟମିତ ଏହି କାର୍ଯ୍ୟକ୍ରମ ଶୁଣନ୍ତୁ, ଯଦ୍ୱାରା ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇପାରିବେ, ଆଉ ସେ ଅନନ୍ତ ଜୀବନର ପଥରେ ଅଗ୍ରସର ହେବା ପାଇଁ ଆପଣ ସକ୍ଷମ ହୋଇପାରିବେ। ଏହି ଜଗତରେ ଯଦି ଆମେ ସମସ୍ତ ବିଷୟ ଲାଭ କରି ନିଜର ଜୀବନ ହରାଉ, ତହିଁରେ ତାହା କି ଲାଭ ହେବ? ଆଜି ଏହି ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଗତର ବିଷୟରେ ଆସକ୍ତ, ସେମାନେ ଜଗତରେ ସବୁକିଛି ଲାଭ କରିଛନ୍ତି, ମାତ୍ର ସେମାନେ ଅନନ୍ତ ଜୀବନ ଲାଭ କରିପାରିନାହାନ୍ତି। ଖ୍ରୀଷ୍ଟୀୟ ଜୀବନ ନିମନ୍ତେ ମୃତ୍ୟୁ ଅନ୍ତ ନୁହେଁ, ମାତ୍ର ଅନନ୍ତକୁ ଯିବାର ଏକ ସୋପାନ। ଆଉ ଯଦି ଆମେ ସେ ଅନନ୍ତ ଜୀବନରେ ପ୍ରବେଶ କରିବା ପାଇଁ ଚାହୁଁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଚାହୁଁ, ଅନନ୍ତ କାଳ ସେହି ସ୍ୱର୍ଗୀୟ ସୁଖ ଶାନ୍ତି ଉପଭୋଗ କରିବା ପାଇଁ ଚାହୁଁ, ତାହେଲେ ଏଇ ଜଗତରେ ଥାଉଁ ଥାଉଁ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଆମେ ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରୁ, ତାଙ୍କ ନିକଟରେ ପ୍ରାର୍ଥନା କରୁ, ନିଜର ଜୀବନକୁ ସମର୍ପଣ କରୁ, ପ୍ରଭୁଙ୍କଠାରୁ ଶକ୍ତି ଭିକ୍ଷା କରୁ। ତାହେଲେ ସେ ନିଶ୍ଚିତ ଭାବରେ ଆମମାନଙ୍କୁ ଶକ୍ତି ଦେବେ, ତାଙ୍କର ବାକ୍ୟ ମଧ୍ୟ ଦେଇ ସେ ଆମମାନଙ୍କ ସହିତରେ କଥା କହିବେ। ତାହେଲେ ଆମମାନେ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ସମର୍ଥ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুণিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশু বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকনাটি আউথরে শুণন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odiattv@radio882.com। তেবে আজি পাই বিদায় দিওন্তু, নমস্কার।